ଜିହିଜିକଲ ଅଧ୍ୟାୟ ତିରିଶ ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋ ନିକଟରେ ଉପସ୍ଥିତ ହେଲା, ଯଥା ହେ ମନୁଷ୍ୟ ସନ୍ତାନ, ତୁମ୍ଭେ ଭବିଷ୍ୟତ ବାକ୍ୟ ପ୍ରଚାର କର, ଆଉ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ହାହାକାର କରି କୁହ, ହାୟ ହାୟ ସେଦିନ, କାରଣ ସେଦିନ ନିକଟବର୍ତ୍ତୀ। ହଁ, ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ, ସେଦିନ ମେଘାଛନ ଦିନ, ତାହା ଅନ୍ୟ ଦେଶୀୟମାନଙ୍କର କାଳ ହେବ। ପୁଣି ମିଶର ବିରୁଦ୍ଧରେ ଖଡ଼ଗ ଆସିବ ଓ ମିଶର ଦେଶର ହତ ଲୋକମାନେ ପତିତ ହେଲେ କୃଷ ମଧ୍ୟରେ ଯାତନା ହେବ, ଆଉ ସେମାନେ ତାହାର ଲୋକାରଣ୍ୟକୁ ଘେନିଯିବେ ଓ ତାହାର ଭିତ୍ତିମୂଳ ସକଳ ଭଗ୍ନ ହେବ। କୁଶ ଓ ପୁଟ ଓ ଲୁଦ ଆଉ ମିଶ୍ରିତ ଲୋକ ସମସ୍ତେ, ପୁଣି କୁପ ଓ ମିତ୍ରଦେଶୀୟ ଲୋକ ସମସ୍ତେ ସେମାନଙ୍କ ସଙ୍ଗେ ଖଡ଼ଗରେ ପତିତ ହେବେ। ସଦାପ୍ରଭୁ ଏହି କଥା କହନ୍ତି, ମିଶରର ସହାୟକାରୀମାନେ ପତିତ ହେବେ ଓ ତାହାର ପରାକ୍ରମର ଗର୍ବ ଖର୍ବ ହେବ। ଶିବେନୀ ଦୁର୍ଗଠାରୁ ଲୋକ ସମସ୍ତେ ତହି ମଧ୍ୟରେ ଖଡ଼ଗ ଦ୍ୱାରା ପତିତ ହେବେ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ପୁଣି ସେମାନେ ଧ୍ୱଂସିତ ନଗର ସମୂହ ମଧ୍ୟରେ ଧ୍ୱଂସିତ ହେବେ ଓ ତାହାର ନଗର ସକଳ ଉଚ୍ଚନ ନଗର ସମୂହର ମଧ୍ୟରେ ଥିବ। ଆଉ ଆମ୍ଭେ ମିଶରରେ ଅଗ୍ନି ଲଗାଇଲା ଉତ୍ତାରେ ଓ ତାହାର ସହାୟକାରୀ ସମସ୍ତେ ବିନଷ୍ଟ ହେଲା ଉତ୍ତାରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ। ସେଦିନ ନିଶ୍ଚିନ୍ତ କୁଶୀୟମାନଙ୍କୁ ଭୀତ କରାଇବା ପାଇଁ ଦୂତମାନେ ଆମ୍ଭ ସମ୍ମୁଖରୁ ଜାହାଜରେ ଯିବେ। ପୁଣି ମିଶରର ଦିନରେ ଯେପରି ହୋଇଥିଲା ସେପରି ସେମାନଙ୍କର ଯାତନା ହେବ, କାରଣ ଦେଖ, ତାହା ଆସୁଅଛି। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ମଧ୍ୟ ବାବିଲ୍ୟ ରାଜା ନବୁଖଦ୍ନିଶ୍ଚରର ହସ୍ତ ଦ୍ୱାରା ମିଶରର ଲୋକାରଣ୍ୟ ଶେଷ କରିବା, ସେ ଓ ଗୋଷ୍ଠୀଗଣ ମଧ୍ୟରେ ଭୟଙ୍କର ତାହାର ଲୋକମାନେ ତାହା ସଙ୍ଗେ ଦେଶ ବିନାଶାର୍ଥେ ଅଣାଯିବେ, ଆଉ ସେମାନେ ମିଶରର ବିରୁଦ୍ଧରେ ଆପଣା ଆପଣା ଖଡ଼ଗ ନିଷ୍କୋଷ କରି ହତ ଲୋକରେ ଦେଶ ପୂର୍ଣ୍ଣ କରିବେ। ପୁଣି ଆମ୍ଭେ ସ୍ରୋତସମୂହ ଶୁଷ୍କ କରିବା ଓ ମନ୍ଦ ଲୋକମାନଙ୍କ ହସ୍ତରେ ଦେଶ ବିକ୍ରୟ କରିବା, ଆଉ ଆମ୍ଭେ ବିଦେଶୀମାନଙ୍କ ହସ୍ତ ଦ୍ୱାରା ଦେଶ ଓ ତନ୍ମଧ୍ୟସ୍ଥ ଯାବତୀୟ ବିଷୟ ଧ୍ୱଂସ କରିବା। ଆମ୍ଭେ ସଦାପ୍ରଭୁ ଏହା କହିଅଛୁ। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଦେବତାଗଣକୁ ହିଁ ବିନାଶ କରିବା ଓ ଆମ୍ଭେ ନୋଫରୁ ପ୍ରତିମା ସକଳ ଶେଷ କରାଇବା। ପୁଣି ମିଶର ଦେଶରୁ ଆଉ ଅଧିପତି ଉତ୍ପନ୍ନ ନହିବ ଓ ଆମ୍ଭେ ମିଶର ଦେଶରେ ଭୟ ଜନ୍ମାଇବା। ପୁଣି ଆମ୍ଭେ ପଥ୍ରସ୍କୁ ଧ୍ୱଂସ କରିବା ଓ ସୋୟନରେ ଅଗ୍ନି ଲଗାଇବା, ଆଉ ନୋ ନଗରରେ ଦଣ୍ଡାଜ୍ଞା ସଫଳ କରିବା। ପୁଣି ଆମ୍ଭେ ମିଶରର ଦୃଢ଼ ଦୁର୍ଗ ସିନ୍ ଉପରେ ଆପଣା କୋପ ଢାଳିଦେବା ଓ ଆମ୍ଭେ ନୋ ନଗରର ଲୋକାରଣ୍ୟକୁ ଉଚ୍ଛିନ୍ନ କରିବା, ଆଉ ଆମ୍ଭେ ମିଶରରେ ଅଗ୍ନି ଲଗାଇବା, ସିନ୍ ମହାଯାତନାଗ୍ରସ୍ତ ହେବ ଓ ନୋ ନଗର ଭଗ୍ନ ହେବ। ଆଉ ଦିବସ ସମୟରେ ନୋଫର ବିପକ୍ଷମାନେ ଉତ୍ପାତ କରିବେ। ଆବେନ୍ ଓ ପିବେସତ୍ର ଯୁବାମାନେ ଖଡ଼ଗରେ ପତିତ ହେବେ ଓ ନଗର ସବୁ ବନ୍ଦିତ୍ୱ ସ୍ଥାନକୁ ଯିବେ। ଆମ୍ଭେ ଯେତେବେଳେ ତଫନ ହେସରେ ମିଶରର ଜୁଆଳି ସବୁ ଭାଙ୍ଗିବା ଓ ତାହାର ପରାକ୍ରମର ଦର୍ପ ତାହା ମଧ୍ୟରେ ଶେଷ ହେବ, ସେତେବେଳେ ସେଠାରେ ଦିବସ ଆପେ ଅପସରିଯିବ, ଆଉ ସେ ନିଜେ ମେଘାଚନ ହେବ ଓ ତାହାର କନ୍ୟାଗଣ ବନ୍ଦିତ୍ୱ ସ୍ଥାନକୁ ଯିବେ। ଏହି ରୂପେ ଆମ୍ଭେ ମିଶରରେ ଦଣ୍ଡାଜ୍ଞା ସଫଳ କରିବା। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ ଏହା ସେମାନେ ଜାଣିବେ। ଅନନ୍ତର ଏକାଦଶ ବର୍ଷର ପ୍ରଥମ ମାସ ମାସର ସପ୍ତମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ ନିକଟରେ ଉପସ୍ଥିତ ହେଲା, ଯଥା ହେ ମନୁଷ୍ୟ ସନ୍ତାନ, ଆମ୍ଭେ ମିଶରର ରାଜା ଫାରର ବାହୁ ଭାଙ୍ଗିଅଛୁ, ଆଉ ଦେଖ ଖଡ଼ଗ ଧରିବା ନିମନ୍ତେ ତାହା ଯେପରି ସବଳ ହେବ, ଏଥିପାଇଁ ସ୍ୱାସ୍ଥ୍ୟଜନକ ଔଷଧ ଦେଇ ପଟି ଲଗାଇ ତାହା ବନ୍ଧାଯାଇ ନାହିଁ। ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ ମିଶରର ରାଜା ଫାରର ପ୍ରତିକୂଳ ଅଟୁ, ଆଉ ତାହାର ବଳବାନ ଓ ଭଗ୍ନ ଉଭୟ ବାହୁ ଭାଙ୍ଗି ପକାଇବା, ଓ ଆମ୍ଭେ ତାହାର ହସ୍ତରୁ ଖଡ଼ଗ ଖସାଇ ପକାଇବା। ପୁଣି ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରେ ମିଶ୍ରୀୟମାନଙ୍କୁ ଛିନ୍ନ ଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବା। ଆଉ ଆମ୍ଭେ ବାବିଲ ରାଜାର ବାହୁଦ୍ୱୟ ସବଳ କରିବା ଓ ତାହା ହସ୍ତରେ ଆମ୍ଭର ଖଡ଼ଗ ଦେବା, ମାତ୍ର ଆମ୍ଭେ ଫାରର ବାହୁଦ୍ୱୟ ଭାଙ୍ଗି ପକାଇବା। ତହିଁରେ ସେ ପ୍ରାଣନାଶକ କ୍ଷତପ୍ରାପ୍ତ ଲୋକର କାତରୋକ୍ତି ତୁଲ୍ୟ କାତରୋକ୍ତି ତାହା ସାକ୍ଷାତରେ କରିବ। ପୁଣି ଆମ୍ଭେ ବାବିଲ ରାଜାର ବାହୁଦ୍ୱୟ ଟେକି ଧରିବା ଓ ଫାରର ବାହୁଦ୍ୱୟ ତଳକୁ ଓହଳି ପଡ଼ିବ। ଆଉ ଆମ୍ଭେ ଯେତେବେଳେ ବାବିଲ ରାଜାର ହସ୍ତରେ ଆମ୍ଭର ଖଡ଼ଗ ଦେବା ଓ ସେ ମିଶର ଦେଶ ବିରୁଦ୍ଧରେ ତାହା ବିସ୍ତାର କରିବ, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ ଏହା ସେମାନେ ଜାଣିବେ। ପୁଣି ଆମ୍ଭେ ମିଶ୍ରୀୟମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନ ଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବା। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ ଏହା ସେମାନେ ଜାଣିବେ।